ହ୍ୟାଲୋ, ମୋ ନାଁ ସୁବଳ କୁମାର ବେହେରା, ନମସ୍କାର। ମୁଁ ଡୁମୁଡୁମାରୁ କହୁଥିଲି, ସୁଖ ବିହାର ରୁ, ଛଅ ସିଟ୍ ୱାର୍ଡ। ଆମର ଟିକେ ସମସ୍ୟା ହେଇଛି, ଟିକେ ବହୁତ ସଚେତନା ପଡିଯାଇଛି, ହେଲେ ଟିକେ ଆମର କେହି ବିଏମ୍ସ ବାଲା ଆସୁନାହାନ୍ତି, ସେଥିପାଇଁ ଆମର ପ୍ରାୟ 20 ଦିନ ହେଲା ପଡିଯାଉଛି। ଆଉ ଷ୍ଟ୍ରିଟ୍ ଲାଇଟ୍ ଟା ବି ଟିକେ ଜଳୁନି, ପ୍ରୋବ୍ଲେମ୍ ଅଛି ବୋଧେ ସେଇଟା। ଯାଇକି ଆମର ଇଲେକ୍ଟ୍ରି ବାଲା ଯଦି ଆସିକି ସହଯୋଗ କରିବେ ତାହେଲେ ଆମେ କତିରେ ଉପକୃତ ହବୁ। ନମସ୍କାର।